ନମସ୍କାର, ଆରମ୍ଭ କରୁଛୁ ଆମର ବାଇବଲ ଅଧ୍ୟୟନର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା। ପବିତ୍ର ବାଇବଲ କହେ, ତୁମ୍ଭେ ସର୍ବାନ୍ତକରଣ ସହିତ ସଦାପ୍ରଭୁଙ୍କଠାରେ ବିଶ୍ୱାସ କର ଓ ନିଜ ସୁବିବେଚନାରେ ଆଉଜି ପଡ଼ ନାହିଁ, ଆପଣାର ସବୁ ଗତିରେ ତାହାଙ୍କୁ ସ୍ୱୀକାର କର, ତହିଁରେ ସେ ତୁମ୍ଭର ପଥ ସବୁ ସରଳ କରିବେ। ଆସନ୍ତୁ ସେହି ପଥ ପ୍ରଦର୍ଶକଙ୍କର ସନ୍ଧାନ ପାଇବା ନିମନ୍ତେ ଶୁଣିବା ବେତାର କାର୍ଯ୍ୟକ୍ରମ ପଥ ପ୍ରଦର୍ଶିକା।
ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ, ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ, କୃଷ ହେଉ ଆମ ସ୍ୱପ୍ନ, କୃଷ ଦୂରେ ନେବ ସଫଳର ଦୁଃଖ, ପାପ ତିମିରା ଛନ୍ନ। ବାକ୍ୟ ହେଉ ଆମ ପଥ ପ୍ରଦର୍ଶକ।
ପ୍ରିୟ ଶ୍ରୋତାବନ୍ଧୁ, ଆଜିର ଏହି ଶୁଭ ଅବସରରେ ଆମମାନଙ୍କର ଜୀବିତ ତଥା ଉଦ୍ଧାରକର୍ତ୍ତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କ ବହୁମୂଲ୍ୟ ନାମରେ ଶୁଭେଚ୍ଛା ଜଣାଏ। ଆଜିର ଏହି ପଥ ପ୍ରଦର୍ଶିକା କାର୍ଯ୍ୟକ୍ରମରେ ଅଂଶୀ ହେବା ନିମନ୍ତେ ଆପଣଙ୍କୁ ସ୍ୱାଗତ କରେ। ଆପଣଙ୍କର ସହଯୋଗ ତଥା ମତାମତ ନିମନ୍ତେ ବିଶେଷ ଧନ୍ୟବାଦ। ଆପଣଙ୍କର ପ୍ରଶ୍ନର ଉତ୍ତର ମଧ୍ୟ ଆମେ ପତ୍ର ମାଧ୍ୟମରେ ପଠାଇସାରିଛୁ, ତାହା ବୋଧହୁଏ ଆପଣଙ୍କର ହସ୍ତଗତ ହୋଇସାରିଥିବ। ଯଦି ତାହା ଆପଣଙ୍କର ସନ୍ତୋଷଜନକ ହୋଇନଥାଏ, ତାହେଲେ ତୁରନ୍ତ ପତ୍ର ମାଧ୍ୟମରେ ଆମ ସହ ଯୋଗାଯୋଗ କରନ୍ତୁ। ଆଉ ବିଶେଷ ଅନୁରୋଧ, ଆପଣ ନିଜେ ଏହି କାର୍ଯ୍ୟକ୍ରମ ଶୁଣିବା ସଙ୍ଗେ ସଙ୍ଗେ ଅନ୍ୟମାନଙ୍କୁ ମଧ୍ୟ ଶୁଣାଇବାରେ ସାହାଯ୍ୟ କରନ୍ତୁ, ଆଉ ସେମାନଙ୍କୁ ଆମ ସହ ପତ୍ର ମାଧ୍ୟମରେ ଯୋଗାଯୋଗ କରିବା ନିମନ୍ତେ ଉତ୍ସାହିତ କରନ୍ତୁ। ଏଥିସହିତ ଆପଣଙ୍କର ଯଦି କୌଣସି ପ୍ରାର୍ଥନାର ଅନୁରୋଧ ରହିଅଛି କିମ୍ବା ଜୀବନର ସାକ୍ଷୀ ରହିଅଛି, ତାହେଲେ ତା ଲେଖି ଜଣାଇଲେ ଆମେ ଆପଣଙ୍କ ନିମନ୍ତେ ମଧ୍ୟ ପ୍ରାର୍ଥନା କରିବୁ। ପ୍ରଭୁ ଯୀଶୁଙ୍କର ଅନୁଗ୍ରହ ଆପଣଙ୍କର ସହବର୍ତ୍ତୀ ହେଉ। ଆସନ୍ତୁ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା ପୂର୍ବରୁ ସଂକ୍ଷେପରେ ପ୍ରାର୍ଥନା କରିବା। ପ୍ରିୟ ପବିତ୍ର ପ୍ରଭୁ, ତୁମର ପବିତ୍ର ନାମର ଧନ୍ୟବାଦ କରୁଅଛୁ ଯେ ତୁମେ ଆମମାନଙ୍କୁ ଜୀବିତମାନଙ୍କ ମଧ୍ୟରେ ନାମସ୍ଥାନ ଦେଇଅଛ। ପ୍ରଭୁ ଧନ୍ୟବାଦ କରୁଅଛୁ ଯେ ତୁମେ ଶ୍ରୋତାବନ୍ଧୁମାନଙ୍କର ସମସ୍ୟା ସମାଧାନ କରିଅଛ, ତୁମେ ଅନେକଙ୍କୁ ସୁସ୍ଥତା ଦେଇଅଛ। ହଁ ପ୍ରଭୁ, ଆଜି ମଧ୍ୟ ଯେଉଁମାନେ ତୁମଠାରୁ ସୁସ୍ଥତାର ଅପେକ୍ଷାରେ ଅଛନ୍ତି, ପ୍ରଭୁ ତୁମେ ସେମାନଙ୍କୁ ସୁସ୍ଥତା ଦିଅ। ଯେଉଁମାନେ ପ୍ରଭୁ ପାପରୁ ଉଦ୍ଧାର ପାଇବା ନିମନ୍ତେ ପ୍ରଭୁ ତୁମ ନିକଟରେ ଅନୁତପ୍ତ, ପ୍ରଭୁ ତୁମେ ସେମାନଙ୍କୁ ପାପରୁ ଉଦ୍ଧାର କରି ସେମାନଙ୍କ ଜୀବନରେ ସେହି ଶାନ୍ତି ଆନନ୍ଦ ତୁମେ ଭରିଦିଅ। ପ୍ରଭୁ ପ୍ରତ୍ୟେକଙ୍କର ସମସ୍ୟା ତୁମେ ସମାଧାନ କର। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କ ସହିତରେ କଥା କୁହ, ତୁମର ପବିତ୍ର ଉପସ୍ଥିତି ଆମମାନଙ୍କୁ ଉପଲବ୍ଧି କରିବା ପାଇଁ ଦିଅ। ଆଜିର ଏହି କାର୍ଯ୍ୟକ୍ରମ ମଧ୍ୟ ଦେଇ ତୁମେ ଆମମାନଙ୍କର ସଙ୍ଗରେ କଥା କୁହ, ଯୀଶୁଙ୍କ ନାମରେ ମାଗୁଅଛୁ, ଆମେନ୍। ବର୍ତ୍ତମାନ ଆମେ ପ୍ରଭୁଙ୍କର ବାକ୍ୟ ମଧ୍ୟକୁ ଯିବା। ଆଜି ଆମେ ପ୍ରଥମ କରିନ୍ଥିବା 15 ପର୍ବର 20 ପଦରୁ ଆରମ୍ଭ କରି 36 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ତେବେ ପ୍ରଥମେ ଆମେ 15 ପର୍ବର 20 ପଦରୁ 28 ପଦ ମଧ୍ୟରେ ପୁନରୁତ୍ଥାନର ଏକ ମହାନ ଛବିକୁ ଲକ୍ଷ୍ୟ କରିବାକୁ ଯିବା। ଦେଖନ୍ତୁ 15 ପର୍ବର 20 ପଦରେ ଏହିପରି ଲେଖା ଅଛି, କିନ୍ତୁ ପ୍ରକୃତରେ ଖ୍ରୀଷ୍ଟ ମହାନିଦ୍ରାପ୍ରାପ୍ତ ଲୋକମାନଙ୍କର ପ୍ରଥମ ଫଳସ୍ୱରୂପେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ଫଳସ୍ୱରୂପ। ପୁରାତନ ନିୟମରେ ଯେତେବେଳେ ଲୋକମାନେ ପ୍ରଭୁଙ୍କ ନିକଟକୁ ସେମାନଙ୍କର ପ୍ରଥମ ଶସ୍ୟ ଆଣୁଥିଲେ, ସେତେବେଳେ ସେମାନେ ପ୍ରଥମ ଶସ୍ୟ ଉତ୍ସର୍ଗ ପର୍ବ ପାଳନ କରୁଥିଲେ। ଏହାର ଅର୍ଥ ହେଉଛି ସେମାନଙ୍କର ଆହୁରି ଅଧିକ ଶସ୍ୟ ଅମଳ କରିବାକୁ ଥିଲା, ତା ନହେଲେ ଏହା କେବେ ହେଲେ ପ୍ରଥମ ଶସ୍ୟ ହୋଇପାରିବ ନାହିଁ। ମାତ୍ର ଏହାର ବାସ୍ତବ ସଫଳତା ପ୍ରଭୁ ଯୀଶୁଖ୍ରୀଷ୍ଟଙ୍କର ପୁନରୁତ୍ଥାନରେ ଘଟିଲା। ସେ ଗୌରବମୟ ଶରୀରରେ ସେହି ମୃତ୍ୟୁରୁ ଉଠିଆସିଲେ ଓ ସେ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏକି ଏକ ଗୌରବମୟ ଶରୀରରେ ମୃତ୍ୟୁରୁ ଉଠି ଆସିଅଛନ୍ତି। ପନ୍ଦର ପର୍ବର ଏକୋଇଶ ବାଇଶ ପଦରେ ଲେଖା ଅଛି, କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। ଯେଣୁ ଆଦମ ଦ୍ୱାରା ଯେପରି ସମସ୍ତେ ମୃତ୍ୟୁଭୋଗ କରନ୍ତି, ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ। ବାସ୍ତବରେ ଯେତେବେଳେ ପ୍ରଭୁ ଯୀଶୁଖ୍ରୀଷ୍ଟ ଏହି ଜଗତକୁ ଆସିବେ, ସେତେବେଳେ ସେ ତାହାଙ୍କଠାରେ ଥାଇ ମୃତ୍ୟୁଭୋଗ କରିଥିବା ଓ ଜୀବିତ ଥିବା ପ୍ରତ୍ୟେକଙ୍କୁ ଗ୍ରହଣ କରିବେ। ସେମାନେ ମୃତ୍ୟୁରୁ ଉତ୍ଥିତ ହୋଇ ତାହାଙ୍କ ସହିତ ମଧ୍ୟାକାଶରେ ମିଳିତ ହେବେ ଓ ସେମାନେ ସେହି ଅକ୍ଷୟ ଗୌରବ ମଧ୍ୟରେ ପ୍ରବେଶ କରିବେ। ତେଇଶ ପଦରେ ଲେଖା ଅଛି, କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା ଶ୍ରେଣୀରେ ପ୍ରଥମ ଫଳସ୍ୱରୂପ ଖ୍ରୀଷ୍ଟ, ପରେ ଖ୍ରୀଷ୍ଟଙ୍କ ଆଗମନ ସମୟରେ ତାହାଙ୍କ ଆଶ୍ରିତମାନେ। ବାସ୍ତବରେ ଏହା କେତେ ଚମତ୍କାର ବିଷୟ! ପ୍ରଭୁ ଶ୍ରୀଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ପୁନରୁତ୍ଥିତ ହୋଇଅଛନ୍ତି ଓ ମହାନିଦ୍ରାପ୍ରାପ୍ତମାନଙ୍କର ପ୍ରଥମ ଫଳସ୍ୱରୂପ ହୋଇଅଛନ୍ତି। ସେ ମୃତ୍ୟୁକୁ ଜୟ କରି ତାହାଙ୍କ ଆଶ୍ରିତମାନଙ୍କ ନିମନ୍ତେ ଧାର୍ମିକତା ସାଧନ କରିଅଛନ୍ତି ଓ ସେମାନଙ୍କୁ ମଧ୍ୟ ସେହି ପୁନରୁତ୍ଥାନର ଅଂଶୀ କରାଇଅଛନ୍ତି। କାରଣ ମନୁଷ୍ୟ ଦ୍ୱାରା ମୃତ୍ୟୁ ଉପସ୍ଥିତ ହୋଇଥିବାରୁ ମନୁଷ୍ୟ ଦ୍ୱାରା ମଧ୍ୟ ମୃତମାନଙ୍କର ପୁନରୁତ୍ଥାନ ଉପସ୍ଥିତ ହୋଇଅଛି। କାରଣ ସମସ୍ତେ ଆଦମଙ୍କ ଦ୍ୱାରା ମୃତ୍ୟୁଭୋଗ କଲେ। ତେବେ ଆପଣ ସେହି ଆଦମଙ୍କ ପରିବାରର ବୋଲି ପ୍ରମାଣ ହେଉଛି ଯେ ଆପଣ ମୃତ୍ୟୁଭୋଗ କରିବା ପାଇଁ ଯାଉଅଛନ୍ତି, ଯେପର୍ଯ୍ୟନ୍ତ ପ୍ରଭୁ ଯୀଶୁ ଆସି ଆପଣଙ୍କୁ ଉଠାଇ ନେଇଯାଇ ସେହି ମଧ୍ୟାକାଶରେ ସାକ୍ଷାତ କରିବା ନିମନ୍ତେ ନ ଆସିଅଛନ୍ତି। ସେହିପରି ମଧ୍ୟ ଖ୍ରୀଷ୍ଟଙ୍କ ଦ୍ୱାରା ସମସ୍ତେ ସଜୀବ ହେବେ, ଯେହେତୁ ଯୀଶୁ ହେଉଛନ୍ତି ପୁନରୁତ୍ଥାନ ଓ ଜୀବନ। ଲେଖା ଅଛି, କିନ୍ତୁ ପ୍ରତ୍ୟେକ ଜଣ ଆପଣା ଆପଣା ଶ୍ରେଣୀରେ ପ୍ରଥମ ଫଳସ୍ୱରୂପ ଖ୍ରୀଷ୍ଟ। ଏହାର ଅର୍ଥ ଏହା ଏକ ସାର୍ବଜନୀନ ପୁନରୁତ୍ଥାନର ଦିବସ ନୁହେଁ, କାରଣ ପ୍ରତ୍ୟେକ ଜଣ ଆପଣା ଆପଣା ଶ୍ରେଣୀରେ ପୁନରୁତ୍ଥିତ ହେବେ। ଖ୍ରୀଷ୍ଟ ହେଉଛନ୍ତି ପ୍ରଥମ ଫଳସ୍ୱରୂପ ଓ ଏହାପରେ ତାହାଙ୍କ ଆଗମନ ସମୟରେ ଯେଉଁମାନେ ତାହାଙ୍କର ହୋଇ ରହିଥିବେ, ତାହେଲେ ସେ କ'ଣ ପାଇଁ ଆସୁଅଛନ୍ତି? ସେ ତାହାଙ୍କର ବିଶ୍ୱାସୀ ମଣ୍ଡଳୀକୁ ଗ୍ରହଣ କରିବା ନିମନ୍ତେ ଆସୁଅଛନ୍ତି। ଚବିଶ ପଦରେ ଲେଖା ଅଛି, ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ, ସେ ସମୟରେ ସେ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତି ଲୋପକଲା ଉତାରେ ପିତା ଈଶ୍ୱରଙ୍କୁ ରାଜ୍ୟତ୍ୱ ସମର୍ପଣ କରିବେ। ଲେଖା ଅଛି, ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ। ସେ ଯୁଗାନ୍ତ କ'ଣ? ଯୁଗର ପରିସମାପ୍ତି। ତାହେଲେ ଯୁଗର ପରିସମାପ୍ତି କିପରି ଘଟିବ? ଏହା ସମୟକୁ ନେଇ ନୁହେଁ, ମାତ୍ର ଘଟଣାକୁ ନେଇକି ଏକ ମହାକ୍ଲେଶର ସମୟ ଆସି ଉପସ୍ଥିତ ହେବ ଓ ଏହାପରେ ଏହି ପୃଥିବୀରେ ଏକ ହଜାର ବର୍ଷର ଶାନ୍ତି ରାଜ୍ୟ ପ୍ରତିଷ୍ଠିତ ହେବ। ଶୈତାନ ପୁନର୍ବାର କିଛି କାଳ ନିମନ୍ତେ ମୁକ୍ତ କରାଯିବ ଓ ତାହାପରେ ସେ ସେହି ନରକାଗ୍ନିରେ ଅନନ୍ତକାଳ ପର୍ଯ୍ୟନ୍ତ ନିକ୍ଷିପ୍ତ ହେବ ଓ ଏହାପରେ ପ୍ରଭୁ ଯୀଶୁଖ୍ରୀଷ୍ଟ ଅନନ୍ତକାଳ ନିମନ୍ତେ ତାହାଙ୍କର ରାଜ୍ୟ ପ୍ରତିଷ୍ଠା କରିବେ, ଆଉ ତାହା ହେବ ଅନନ୍ତକାଳୀନ ରାଜ୍ୟ। ପ୍ରକୃତରେ ସେହି ଅନନ୍ତକାଳୀନ ରାଜ୍ୟ ହେଉଛି ସେହି ଏକ ହଜାର ବର୍ଷ ଶାନ୍ତି ରାଜ୍ୟର ପରବର୍ତ୍ତୀ ଯୋଜନା। କେବଳ ସେହି ଏକ ହଜାର ବର୍ଷର ରାଜ୍ୟ ଏକ ପରୀକ୍ଷାର ସମୟ ହେବ, ତତ୍ପରେ ଯୁଗାନ୍ତ ଉପସ୍ଥିତ ହେବ। ସେ ସମୟରେ ସେ ପିତା ଈଶ୍ୱରଙ୍କୁ ରାଜ୍ୟତ୍ୱ ସମର୍ପଣ କରିବେ। କେତେବେଳେ ଏହା ଘଟିବ? ସେହି ଏକ ହଜାର ବର୍ଷ ରାଜ୍ୟତ୍ୱର ଶେଷ ସମୟରେ ପ୍ରଭୁ ଶ୍ରୀଷ୍ଟ ସମସ୍ତ କର୍ତ୍ତାପଣ, ସମସ୍ତ କ୍ଷମତା ଓ ଶକ୍ତିକୁ ଲୋପ କରିବା ପରେ ପିତା ଈଶ୍ୱରଙ୍କୁ ରାଜ୍ୟତ୍ୱ ସମର୍ପଣ କରିବେ। ପନ୍ଦର ପର୍ବର ପଚିଶ ପଦରେ ଲେଖା ଅଛି, କାରଣ ସେ ସମସ୍ତ ଶତ୍ରୁଙ୍କୁ ନିଜର ପାଦ ତଳେ ନ ରଖିବା ପର୍ଯ୍ୟନ୍ତ ତାହାଙ୍କୁ ଅବଶ୍ୟ ରାଜ୍ୟତ୍ୱ କରିବାକୁ ହେବ। ତାହା ହେଉଛି ଶୈତାନ, ଶୈତାନର କାର୍ଯ୍ୟ ଓ ସମସ୍ତ ଅଧାର୍ମିକତାର କାର୍ଯ୍ୟକୁ ସେ ଲୋପ କରିବେ। ଏହାପରେ ଛବିଶ ପଦରେ ଲେଖା ଅଛି, ଶେଷ ଶତ୍ରୁ ସ୍ୱରୂପେ ମୃତ୍ୟୁକୁ ଲୋପ କରାଯିବ। ଆମେ ସେହି ଶେଷ ଶତ୍ରୁ ସ୍ୱରୂପ ମୃତ୍ୟୁର ହସ୍ତରୁ ଉଦ୍ଧାର ପାଇବା। ମୃତ୍ୟୁ ଆଉ ନଥିବ। ଏହାପରେ 27 ପଦରେ ଲେଖା ଅଛି, କାରଣ ସେ ସମସ୍ତ ବିଷୟ ତାହାଙ୍କ ପାଦ ତଳେ ବସିଭୂତ କଲେ। ଯେତେବେଳେ ସେ କହନ୍ତି ସମସ୍ତ ବିଷୟ ବସିଭୂତ କରାଯାଇଅଛି, ଏହା ସ୍ପଷ୍ଟ ସମସ୍ତ ବିଷୟ ଯେ ତାହାଙ୍କର ବସିଭୂତ କଲେ ସେ ସେହିସବୁର ଅନ୍ତର୍ଗତ ନୁହନ୍ତି। ତେଣୁ ଖ୍ରୀଷ୍ଟ ଈଶ୍ୱରଙ୍କର ବସିଭୂତ ନୁହନ୍ତି। କିନ୍ତୁ ଟିକେ ଅପେକ୍ଷା କରନ୍ତୁ, ପରବର୍ତ୍ତୀ ଅଂଶରେ କ'ଣ ଲେଖା ଅଛି? 15 28 ପଦରେ ଲେଖା ଅଛି, ଆଉ ସମସ୍ତ ବିଷୟ ପୁତ୍ରଙ୍କ ବସିଭୂତ କରାଗଲା ଉତ୍ତାରେ ଯେ ସମସ୍ତ ବିଷୟ ତାହାଙ୍କର ବସିଭୂତ କଲେ, ସ୍ୱୟଂ ପୁତ୍ର ମଧ୍ୟ ତାହାଙ୍କର ବସିଭୂତ ହେବେ, ଯେପରି ଈଶ୍ୱର ସର୍ବେସର୍ବା ହୁଅନ୍ତି। ଏହାର ଅର୍ଥ ହେଉଛି, ଯେତେବେଳେ ଖ୍ରୀଷ୍ଟ ତାହାଙ୍କର ସେହି 1000 ବର୍ଷର ରାଜତ୍ୱ ଶେଷ କରିଅଛନ୍ତି ଓ ତାହାଙ୍କର ସେହି ଅନନ୍ତକାଳୀନ ରାଜ୍ୟ ପ୍ରତିଷ୍ଠା କରିଅଛନ୍ତି, ମୁଁ ବିଶ୍ୱାସ କରେ ଯେ ସେ ତାହାଙ୍କର ସିଂହାସନ ଦାଉଦଙ୍କୁ ଅର୍ପଣ କରିବେ। ଏହାପରେ ସେ ତାହାଙ୍କର ସ୍ଥାନକୁ ପିତାଙ୍କ ନିକଟକୁ ଫେରିଯିବେ, ଯେଉଁଠାରେ କି ସେ ଆଦ୍ୟରୁ ଥିଲେ। ଯେପରି ଈଶ୍ୱର ସର୍ବେସର୍ବା ହୁଅନ୍ତି, ତେଣୁ ଆସୁ ସେହି ଖ୍ରୀଷ୍ଟଙ୍କଠାରେ ବିଶ୍ୱାସ କରି ଓ ତାହାଙ୍କ ସହ ସଂଯୁକ୍ତ ଜୀବନ କାଟି ତାହାଙ୍କର ଆଗମନର ଅପେକ୍ଷାରେ ରହୁ, ଯେପରି ଆମେ ତାହାଙ୍କ ଦ୍ୱାରା ଗୃହୀତ ହୋଇ ଅନନ୍ତକାଳ ପର୍ଯ୍ୟନ୍ତ ସେହି ସ୍ୱର୍ଗୀୟ ସୁଖ ଶାନ୍ତି ଲାଭ କରି ଈଶ୍ୱରଙ୍କ ସହିତ ରହିବା। କ'ଣ ପ୍ରିୟ ବନ୍ଧୁ, ଏହା ଏକ ଆନନ୍ଦର ବିଷୟ ନୁହେଁ କି? ଆଜି ଏ ଜଗତରେ ଆମେ ସମସ୍ତେ ସଦାକାଳ ବଞ୍ଚି ରହିବା ପାଇଁ ଚାହୁଁ, କିନ୍ତୁ ଏ ଜଗତ ଆମମାନଙ୍କ ନିମନ୍ତେ ଚିରସ୍ଥାୟୀ ବାସ ନୁହେଁ। ଆମମାନଙ୍କର ଚିରସ୍ଥାୟୀ ବାସ ସ୍ୱର୍ଗରେ ଈଶ୍ୱରଙ୍କଠାରେ। କିନ୍ତୁ ଈଶ୍ୱର ଆମମାନଙ୍କୁ ଏ ଜଗତକୁ ପ୍ରେରଣ କରିଅଛନ୍ତି ଯେପରି ଆମମାନେ ଏ ଜଗତରେ ତାହାଙ୍କ ନିମନ୍ତେ ସାକ୍ଷୀ ହେଉ, ତାହାଙ୍କ ନିମନ୍ତେ ଜୀବନଯାପନ କରୁ, ତାହାଙ୍କର ଗୌରବ ଓ ମହିମା ପ୍ରକାଶ କରୁ। ତେଣୁ ଆମମାନେ ଏହି କ୍ଷଣସ୍ଥାୟୀ ସଂସାର ମଧ୍ୟରେ ଜଗତରେ ଯେପରି ନିଜକୁ ହଜେଇ ନଦେଇ ସେହି ଅନନ୍ତ ରାଜ୍ୟରେ ପ୍ରବେଶ କରି ଅନନ୍ତ ସୁଖ ଶାନ୍ତିକୁ ଉପଲବ୍ଧି କରିବାକୁ ପାରିବୁ ବା ଭୋଗ କରିବାକୁ ପାରିବୁ, ସେହି ପ୍ରକାର ମନୋଭାବ ନେଇ, ସେହି ପ୍ରକାର ହୃଦୟ ନେଇ, ସେହି ପ୍ରକାର ଚିନ୍ତାଧାରା ନେଇ, ସେହି ପ୍ରକାର ଲକ୍ଷ୍ୟ ନେଇ ଆମମାନେ ଏହି ଜଗତରେ ଜୀବନଯାପନ କରିବା ପାଇଁ ଚେଷ୍ଟା କରୁ। ବର୍ତ୍ତମାନ ଆମେ ସେହି ପ୍ରଥମ କରନ୍ଥୀୟ 15 29 ପଦରୁ 36 ପଦ ପର୍ଯ୍ୟନ୍ତ ଅଧ୍ୟୟନ କରିବା ନିମନ୍ତେ ଯିବା। ଏଠାରେ ଆମମାନେ ଲକ୍ଷ୍ୟ କରିବାକୁ ପାରିବା ପୁନରୁତ୍ଥାନର କାର୍ଯ୍ୟକ୍ରମ ଓ ପଦ୍ଧତି। 15 29 ପଦରେ ଲେଖା ଅଛି, ମୃତମାନଙ୍କ ଉତ୍ଥାନ ନ ହେଲେ ଯେଉଁମାନେ ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହୁଅନ୍ତି ସେମାନେ କ'ଣ କରିବେ? ଯଦି ମୃତମାନେ ଆଦୌ ଉତ୍ଥିତ ନ ହୁଅନ୍ତି, ତେବେ ସେମାନଙ୍କ ନିମନ୍ତେ ସେମାନେ କାହିଁକି ବାପ୍ତିଜିତ ହୁଅନ୍ତି? ଆମେ ଜାଣୁ ଯେ ବାପ୍ତିସ୍ମର ଅର୍ଥ ହେଉଛି ପରିଚୟକରଣ। ଏଠାରେ ପାଉଲ ସେହି ପରିଚୟକରଣ ବିଷୟ ନେଇ ପ୍ରକାଶ କରନ୍ତି। ପାଉଲ କହନ୍ତି, ମୃତମାନଙ୍କ ଉତ୍ଥାନ ନ ହେଲେ ଯେଉଁମାନେ ମୃତମାନଙ୍କ ନିମନ୍ତେ ବାପ୍ତିଜିତ ହୁଅନ୍ତି ସେମାନେ କ'ଣ କରିବେ? ଯଦି ମୃତମାନେ ଆଦୌ ଉତ୍ଥିତ ନ ହୁଅନ୍ତି, ପାଉଲଙ୍କର ପ୍ରଶ୍ନ, ତାହେଲେ ସେମାନଙ୍କ ନିମନ୍ତେ ସେମାନେ କାହିଁକି ବାପ୍ତିଜିତ ହୁଅନ୍ତି? ତେବେ ଏହାର ଅର୍ଥ ନୁହେଁ ଯେ କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ସେମାନଙ୍କ ମୃତ ସମ୍ପର୍କୀୟ କିମ୍ବା ବନ୍ଧୁମାନଙ୍କ ନିମନ୍ତେ ବାପ୍ତିଜିତ ହେଉଥିଲେ। ଏହାର ଅର୍ଥ ହେଉଛି ସେମାନେ ଖ୍ରୀଷ୍ଟଙ୍କ ସହିତ ବାପ୍ତିଜିତ ବା ପରିଚିତ ହୋଇଥିଲେ, ଯିଏକି ସେମାନଙ୍କ ନିମନ୍ତେ ମରିଥିଲେ ଓ ବର୍ତ୍ତମାନ ସେ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି। ସେମାନେ ଜଗତ ପ୍ରତି ମୃତ ହୋଇଥିଲେ, ମାତ୍ର ଖ୍ରୀଷ୍ଟଙ୍କ ପ୍ରତି ଜୀବିତ ଥିଲେ। 15:30 ପଦରେ ଲେଖା ଅଛି, ଆମ୍ଭେମାନେ ମଧ୍ୟ କାହିଁକି ପ୍ରତ୍ୟେକ ଦଣ୍ଡରେ ବିପଦର ସମ୍ମୁଖୀନ ହେଉ? ହେ ଭାଇମାନେ, ଆମ୍ଭମାନଙ୍କ ପ୍ରଭୁ ଖ୍ରୀଷ୍ଟ ଯୀଶୁଙ୍କଠାରେ ତୁମମାନଙ୍କ ବିଷୟରେ ମୁଁ ଯେଉଁ ଦର୍ପ କରିଥାଏ ସେଥିର ଶପଥ କରି କହୁଅଛି, ମୁଁ ପ୍ରତିଦିନ ମୃତ୍ୟୁଭୋଗ କରୁଅଛି। ପାଉଲ କହନ୍ତି, ଯଦି ଖ୍ରୀଷ୍ଟ ମୃତ୍ୟୁରୁ ଉତ୍ଥିତ ହୋଇନାହାନ୍ତି ତାହେଲେ ସେମାନେ ସେମାନଙ୍କର ଜୀବନକୁ ବିପଦଗ୍ରସ୍ତ କରିବା ମୂର୍ଖତାର ବିଷୟ। କିନ୍ତୁ ସେ ଯାହା ହେଉ ନା କାହିଁକି, ଯେହେତୁ ଖ୍ରୀଷ୍ଟ ମୃତମାନଙ୍କ ମଧ୍ୟରୁ ଉତ୍ଥିତ ହୋଇଅଛନ୍ତି, ତେଣୁକରି ବିଶ୍ୱାସୀମାନେ ତାଙ୍କ ସହିତ ପରିଚିତ ହୋଇଅଛନ୍ତି। ଏପରିକି ପାଉଲ ରୋମ୍ରେ ଥିବା ବିଶ୍ୱାସୀମାନଙ୍କୁ ଏହିପରି କହନ୍ତି, ଯାହାକି ରୋମିଓ 6:3-4 ଲେଖା ଅଛି, ଆମ୍ଭେମାନେ ଯେତେ ଲୋକ ଖ୍ରୀଷ୍ଟ ଯୀଶୁଙ୍କଠାରେ ବାପ୍ତିଜିତ ହୋଇଅଛୁ, ସମସ୍ତେ ଯେ ତାହାଙ୍କ ମରଣରେ ବାପ୍ତିଜିତ ହୋଇଅଛୁ, ଏହାକି ତୁମେମାନେ ଜାଣ ନାହିଁ। ଆମ୍ଭେମାନେ ଜଣେ ପୁନରୁତ୍ଥିତ ଓ ଜୀବନ୍ତ ଖ୍ରୀଷ୍ଟଙ୍କ ସହିତ ସଂଯୁକ୍ତ ହୋଇଅଛୁ। ଯଦି ଖ୍ରୀଷ୍ଟ ପୁନରୁତ୍ଥିତ ହୋଇନାହାନ୍ତି, ପାଉଲ କହନ୍ତି, ମୁଁ ଏହି ଜଗତରେ ଖ୍ରୀଷ୍ଟ ନିମନ୍ତେ ଯେଉଁ ସମସ୍ତ ବିପଦର ସମ୍ମୁଖୀନ ହେଉଅଛି ଓ ତ୍ୟାଗ ସ୍ୱୀକାର କରୁଅଛି ତାହା ମୂର୍ଖତାର ବିଷୟ। 15:32 ଲେଖା ଅଛି, ଯଦି ଲୋକାଚାର ଅନୁସାରେ ମୁଁ ଏଫିସରେ ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିଅଛି, ତେବେ ସେଥିରେ ମୋର ଲାଭ କ'ଣ? ଯଦି ମୃତମାନେ ଉତ୍ଥିତ ନ ହୁଅନ୍ତି, ତେବେ ଆସ ଆମେମାନେ ଭୋଜନ ପାନ କରୁ, କାରଣ କାଲି ଆମମାନେ ମରିବା। ପାଉଲ କହନ୍ତି, ଯଦି ପ୍ରଭୁ ଯୀଶୁଖ୍ରୀଷ୍ଟ ମୃତ୍ୟୁରୁ ପୁନରୁତ୍ଥିତ ହୋଇନାହାନ୍ତି, ତାହେଲେ ଖ୍ରୀଷ୍ଟଙ୍କଠାରେ ମୋର ବିଶ୍ୱାସ ନିମନ୍ତେ ମୁଁ କାହିଁକି ବନ୍ୟ ପଶୁମାନଙ୍କ ସହିତ ଯୁଦ୍ଧ କରିବି? ମୁଁ କାହିଁକି ସିଂହମାନଙ୍କ ଗହ୍ୱର ମଧ୍ୟରେ ରହିବି? କିନ୍ତୁ ମୁଁ ଖ୍ରୀଷ୍ଟଙ୍କ ସହିତ ପରିଚିତ, ମୁଁ ଖ୍ରୀଷ୍ଟଙ୍କ ମୃତ୍ୟୁରେ ତାହାଙ୍କ ସହିତ ବାପ୍ତିଜିତ, ମୁଁ ଜଣେ ମୃତ ବ୍ୟକ୍ତି ରୂପେ ପରିଚିତ ଯେହେତୁ ମୁଁ ଜୀବିତ ଖ୍ରୀଷ୍ଟଙ୍କ ସହ ସଂଯୁକ୍ତ। ବାସ୍ତବରେ ଖ୍ରୀଷ୍ଟଙ୍କ ସହିତ ତାହାଙ୍କ ମୃତ୍ୟୁରେ ଓ ପୁନରୁତ୍ଥାନରେ ପରିଚିତ ହେବା ଏକ ଚମତ୍କାର ବିଷୟ। ତେଣୁ ଆସୁ ଆମେ ଏହି ବିଷୟକୁ କେବଳ ଜଳରେ ବାପ୍ତିସ୍ମ ଗ୍ରହଣ କରିବା ନେଇ ସୀମିତ ନ ରଖୁ, ମାତ୍ର ଏହାର ବାସ୍ତବ ସତ୍ୟତାକୁ ହୃଦୟଙ୍ଗମ କରିବା ନିମନ୍ତେ ଚେଷ୍ଟା କରୁ। ଯଦି ଖ୍ରୀଷ୍ଟ ଉତ୍ଥିତ ହୋଇନାହାନ୍ତି ଓ ଯଦି ମୃତମାନେ ଉତ୍ଥିତ ନ ହେବେ, ତାହେଲେ ଆମେ ସେହି ଏପିକୁରିୟମାନଙ୍କର ଦାର୍ଶନିକ ମତବାଦକୁ ଗ୍ରହଣ କରୁ, ଯେଉଁମାନେ କହନ୍ତି, ଆସ ଆମେମାନେ ଭୋଜନପାନ କରୁ, କାରଣ କାଲି ଆମମାନେ ମରିବା। କିନ୍ତୁ ପ୍ରଭୁ ତାହା ଆମମାନଙ୍କ ଜୀବନରେ ନ କରନ୍ତୁ। 15:33 ଲେଖା ଅଛି, ଭ୍ରାନ୍ତ ନ ହୁଅ, କୁସଂସର୍ଗ ଶିଷ୍ଟାଚାର ନଷ୍ଟ କରେ, ଯଥାର୍ଥ ରୂପେ ଜାଗ୍ରତ ହୁଅ, ପାପ ନ କର, କାରଣ କାହାରି କାହାରି ଈଶ୍ୱରଙ୍କ ବିଷୟରେ ଜ୍ଞାନ ନାହିଁ। ମୁଁ ତୁମମାନଙ୍କ ଲଜ୍ଜା ନିମନ୍ତେ ଏହି କଥା କହୁଅଛି। ଯେଉଁମାନେ ପୁନରୁତ୍ଥାନ ବିଷୟ ନେଇ ପ୍ରଶ୍ନ କରୁଥିଲେ, କରିନ୍ଥୀୟ ମଣ୍ଡଳୀର ଖ୍ରୀଷ୍ଟ ବିଶ୍ୱାସୀମାନେ ସେମାନଙ୍କ ଦ୍ୱାରା ପ୍ରତାରିତ ହେଲେ। ଯେଉଁମାନେ ଅଧିକ କିଛି କହୁଥିଲେ ସେମାନଙ୍କ ପ୍ରତି ସେମାନେ ନିଜର କର୍ଣ୍ଣ ଡେରିଥିଲେ, ଯେଉଁମାନେ କି ଈଶ୍ୱରଙ୍କ ବିଷୟରେ କିଛି ଜାଣିନଥିଲେ। ପାଉଲ କହନ୍ତି, ଯଦି ସେମାନେ ଭୁଲ ଶିକ୍ଷା ପ୍ରାପ୍ତ ହୁଅନ୍ତି ତାହେଲେ ସେମାନେ ଭୁଲ କାର୍ଯ୍ୟ କରିବେ। ସେମାନଙ୍କୁ ପାପ ନ କରିବା ନିମନ୍ତେ ଉପଦେଶ ଦିଅନ୍ତି, ଯେହେତୁ ସେମାନଙ୍କ ନିମନ୍ତେ ଏକ ପୁନରୁତ୍ଥାନ ଅପେକ୍ଷା କରିଅଛି। 15:35 ଲେଖା ଅଛି, କିନ୍ତୁ କେହି କହିବ, ମୃତମାନେ କିପରି ଉତ୍ଥିତ ହୁଅନ୍ତି, କି ପ୍ରକାର ଶରୀରରେ ସେମାନେ ଆସନ୍ତି? ପାଉଲଠାରେ ସେହି ପୁନରୁତ୍ଥାନ ବିଷୟ ନେଇ ଦୁଇଟି ପ୍ରଶ୍ନର ଉତ୍ତର ଦେବାକୁ ଯାଉଅଛନ୍ତି, ତାହା ହେଉଛି କିପରି ଓ କ'ଣ। କିପରି ଏକ ଶରୀର ଯାହାକି ମୃତ୍ୟୁଭୋଗ କରେ ତାହା ପୁନର୍ବାର ଉତ୍ଥିତ ହେବ ଓ ସେହିପରି ଶରୀର ଧାରଣ କରିବ। ଯେଉଁମାନେ ଖ୍ରୀଷ୍ଟଙ୍କ ପୁନରୁତ୍ଥାନ ଦ୍ୱାରା ଶରୀରର ପୁନରୁତ୍ଥାନକୁ ଅସ୍ୱୀକାର କରୁଥିଲେ, ପାଉଲ ସେମାନଙ୍କୁ ଉତ୍ତର ଦେବାକୁ ଯାଉଅଛନ୍ତି। ଆପଣଙ୍କର ମନେଥିବ ଯେ ଆମେ ଦେଖିଥିଲୁ ସାଧୁକୀମାନେ ପୁନରୁତ୍ଥାନକୁ ବା ମୃତ୍ୟୁ ପରେ କୌଣସି ଜୀବନକୁ ଅସ୍ୱୀକାର କରୁଥିଲେ, ଓ ପ୍ରଭୁ ଯୀଶୁଖ୍ରୀଷ୍ଟ ନିଜେ ସେମାନଙ୍କୁ ଏହିପରି ଉତ୍ତର ଦେଇଥିଲେ, ଯାହାକି ମାଥ୍ୟୁ 22:31-32 ଲେଖା ଅଛି, ମାତ୍ର ମୃତମାନଙ୍କ ପୁନରୁତ୍ଥାନ ବିଷୟରେ ଈଶ୍ୱର ତୁମମାନଙ୍କୁ ଯାହା କହିଅଛନ୍ତି ତାହାକି ତୁମେମାନେ ପାଠ କରିନାହଁ। ଆମ୍ଭେ ଅବ୍ରାହମଙ୍କ ଈଶ୍ୱର, ଜିସାହାକଙ୍କ ଈଶ୍ୱର ଓ ଜାକୁବଙ୍କ ଈଶ୍ୱର ସେ ମୃତମାନଙ୍କ ଈଶ୍ୱର ନୁହନ୍ତି, ମାତ୍ର ଜୀବିତମାନଙ୍କର। କିନ୍ତୁ ପାଉଲ ଏଠାରେ ତାଙ୍କର ପତ୍ର ମଧ୍ୟରେ ସେହି ପୁନରୁତ୍ଥାନର ପ୍ରଶ୍ନର ଉତ୍ତର ଦେବାକୁ ଯାଇ ଏହିପରି କହନ୍ତି, ଆମ୍ଭେମାନେ ଏହି ପ୍ରକୃତି ମଧ୍ୟ ଦେଇ ଶିକ୍ଷା କରିଛୁ ଯେ ଶରୀରଗୁଡ଼ିକ ଅଭିନ୍ନ ନୁହନ୍ତି, ମାତ୍ର ତଥାପି ସେଗୁଡ଼ିକ ସମାନ ବା ଏକା ପ୍ରକାରର। ପନ୍ଦର ପର୍ବର ଛତିଶ ପଦରେ ଲେଖା ଅଛି, ହେ ନିର୍ବୋଧ, ତୁମେ ନିଜେ ଯାହା ବୁଣ ତାହା ନ ମଲେ ସଜୀବ ହୁଏ ନାହିଁ। ପ୍ରଥମ ପ୍ରଶ୍ନର ଉତ୍ତର ଅର୍ଥାତ୍ କିପରିର ଉତ୍ତରରେ ପାଉଲ ଏହିପରି କହନ୍ତି, ଯଦି ଏହି ବିଷୟକୁ ଦେଖିବା ନିମନ୍ତେ ତୁମମାନଙ୍କଠାରେ ଜ୍ଞାନ ଅଛି, ତାହେଲେ ତୁମେମାନେ ଦେଖିବାକୁ ପାରିବ ଯେ ଯେଉଁ ବିହନଟି ବୁଣାଯାଇଅଛି ତାହା ମରେ ଓ ସଜୀବ ହୁଏ। ସେହି ବିହନ ଅନେକ ଶସ୍ୟ ଉତ୍ପନ୍ନ କରାଏ, ଯାହାକି ସେହି ବିହନ ପରି ପୂରା ସମାନ ଜଣାପଡ଼େ। ମାତ୍ର ସେହି ଯେଉଁ ବିହନ ମଲା ଓ ଶସ୍ୟ ଉତ୍ପନ୍ନ କଲା, ସେହି ଶସ୍ୟ ସେହି ମୃତ ବିହନ ପରି ନଥିଲା। ଏହା ସେହି ବିହନ ପରି ଥିଲା, ମାତ୍ର ଏହା ସେହି ଏକା ବିହନ ନଥିଲା। ଏହା ଏକ ରହସ୍ୟମୟ ବିଷୟ, ମାତ୍ର ଏହା ଅସମ୍ଭବର ବିଷୟ ନୁହେଁ। ମୃତ୍ୟୁ କ'ଣ? ମୃତ୍ୟୁ ହେଉଛି ଏକ ବିଚ୍ଛେଦ। ଏହା ଆତ୍ମାର କିମ୍ବା ବ୍ୟକ୍ତିତ୍ୱର ଅନ୍ତ ନୁହେଁ। ଏଗୁଡ଼ିକ ମରନ୍ତି ନାହିଁ। ଯଦି ଆପଣ ଈଶ୍ୱରଙ୍କର ସନ୍ତାନ, ତାହେଲେ ଆପଣଙ୍କ ମଧ୍ୟରେ ଯେଉଁ ବାସ୍ତବ ଆପଣ ଅଛି, ଏହା ପ୍ରଭୁଙ୍କ ନିକଟକୁ ଚାଲିଯାଏ ତାଙ୍କ ସହିତ ରହିବା ପାଇଁ। ମାତ୍ର ସେହି ଶରୀରଟି ବିନଷ୍ଟ ହୁଏ, ଧୂଳି ଧୂଳିରେ ଲୀନ ହୋଇଯାଏ, ଅର୍ଥାତ୍ ଏହି ଶରୀର ମୃତ୍ତିକାରେ ଲୀନ ହୋଇଯାଏ। ପ୍ରିୟ ବନ୍ଧୁ, ଆମମାନେ ପ୍ରତ୍ୟେକ ଜାଣୁ ଯେ ଆମମାନଙ୍କର ଏହି ଶରୀର ହେଉଛି କ୍ଷୟ ଶରୀର, ଏହି ଶରୀର ହେଉଛି ମର ଶରୀର। ଏହା ଧୂଳିରୁ ନିର୍ମିତ ହୋଇଅଛି ଆଉ ଧୂଳିରେ ହିଁ ଲୀନ ହୋଇଯିବ। କିନ୍ତୁ ଆତ୍ମାଦାତାଙ୍କ ନିକଟକୁ ଆତ୍ମା ଫେରିଯିବ, ଯେଉଁଟାକି ପ୍ରକୃତ ଆପଣ। ଆଜି ଆମେ କେତେଜଣ ଅଛୁ ଯେଉଁମାନେ କି ନିଜର ଆତ୍ମାର ସୁରକ୍ଷା ପାଇଁ ଚିନ୍ତିତ? ଏହି ଜଗତରେ ଯେତେବେଳେ ଆମମାନେ ଶରୀର ଧାରଣ କରିଅଛୁ, ଏହି ଶରୀରର ଆମେ କେତେ ଯତ୍ନ ନେଉ ନୁହେଁ କି? ଏହି ଶରୀରରେ ଆମେ କେତେ କ'ଣ ମାଖୁ ଏହି ଶରୀରଟିକୁ ସୁନ୍ଦର କରି ରଖିବା ପାଇଁ, ଏହି ଶରୀରଟିକୁ ସଜୀବ କରି ରଖିବା ପାଇଁ, ଆକର୍ଷଣୀୟ କରି ରଖିବା ପାଇଁ ଆମେ ଏହି ଶରୀରର କେତେ ଯତ୍ନ ନେଉ। କିନ୍ତୁ ଏହି ଶରୀର ହେଉଛି କ୍ଷୟଣୀୟ ଶରୀର, ଏହି ଶରୀର କ୍ଷୟ ପାଇଯିବ। ଆଜି ମୁଁ ଯୌବନ ଅବସ୍ଥାରେ ଅଛି, ଆସନ୍ତାକାଲି ମୁଁ ବାର୍ଦ୍ଧକ୍ୟ ଅବସ୍ଥାରେ ପଦାର୍ପଣ କରିବି, ଆଉ ବାର୍ଦ୍ଧକ୍ୟ ଅବସ୍ଥାରେ ପଦାର୍ପଣ କରିବା ପରେ ମୋ ଶରୀର କ'ଣ ହେବ? ଧୀରେ ଧୀରେ କ୍ଷୀଣ ହୋଇଯିବ। ସେ ଯୌବନର ଶକ୍ତି ମୋଠାରେ ନଥିବ, ସେ ଯୌବନର ମାଂସ ମୋଠାରେ ନଥିବ, ସେ ଯୌବନର ତେଜ ମୋ ପାଖରେ ନଥିବ, ସବୁକିଛି ନିସ୍ତେଜ ହୋଇଯିବ। ଧୀରେ ଧୀରେ ଏହି ଶରୀର କ୍ଷୀଣ ହୋଇ ତାପରେ କ'ଣ ହେବ ନା, ମୋ ଶରୀରରୁ ସମସ୍ତ ଶକ୍ତି ଚାଲିଯିବ, ତାପରେ ସେ ମୃତ୍ୟୁର ପାହାଚ ଦେଇ ମୋତେ ସେ ଅନନ୍ତକୁ ଯିବାକୁ ହେବ। ଆଉ ସେ ମୃତ୍ୟୁର ପାହାଚ ନିକଟରେ ମୋର ଏହି କ୍ଷୟ ଶରୀର ମିଳେଇଯିବ। କିନ୍ତୁ ମୋର ଯେଉଁ ପ୍ରକୃତ ନିଜସ୍ୱ, ତାହା ହିଁ ଈଶ୍ୱରଙ୍କ ନିକଟକୁ ଯିବ। ଆଜି ଆମେ କେତେଜଣ ଏ ବିଷୟକୁ ଚିନ୍ତା କରୁଅଛୁ? ଅନେକ ସମୟରେ ଯେତେବେଳେ ଆମମାନେ କାହାକୁ ସମାଧି ଦେବା ପାଇଁ ଯାଉ, ସେହି ସମାଧିସ୍ଥଳରେ ଆମମାନଙ୍କର ମନରେ ଅନୁତାପ ଆସେ, ଅନୁଶୋଚନା ଆସେ ଯେ ମନୁଷ୍ୟର ଜୀବନଟା କ'ଣ। ସେହିପରି ଯେତେବେଳେ ଆମମାନେ ସମୁଦ୍ରକୂଳକୁ ଯାଉ, ସେହି ସମୁଦ୍ରକୂଳରେ ଯେତେବେଳେ ଆମମାନେ ବସି ଚିନ୍ତା କରୁ, ସେତେବେଳେ ଆମେ ଈଶ୍ୱରଙ୍କର ସେହି ମହାନ କାର୍ଯ୍ୟକୁ ଦେଖି ଆମମାନେ ଈଶ୍ୱରଙ୍କର ପ୍ରଶଂସା କରୁ। ସେଇଠି ଆମେ ଈଶ୍ୱରଙ୍କର ମହାନତାକୁ ଉପଲବ୍ଧି କରୁ, ମାତ୍ର ପରମୂର୍ତ୍ତିରେ ଆମମାନେ ପୁନର୍ବାର ଭୁଲିଯାଉ। ସେହିପରି ଯେତେବେଳେ ଆମମାନେ କୌଣସି ଡାକ୍ତରଖାନା ବା ଚିକିତ୍ସା ସ୍ଥଳକୁ ଯାଉ, ସେ ସ୍ଥାନରେ ରୋଗୀମାନଙ୍କୁ ଦେଖି ଆମମାନଙ୍କର ମନ ମଧ୍ୟରେ ଏକ ବିତୃଷ୍ଣା ଭାବ ଆସେ ଯେ ପ୍ରକୃତରେ ମନୁଷ୍ୟର ଶରୀର କ'ଣ। ଆମମାନଙ୍କ ମନ ମଧ୍ୟରେ ଅନେକ ପ୍ରକାର ଅନୁଶୋଚନା ଆସେ, ଦୁଃଖ ଆସେ, ଅନୁତାପ ମଧ୍ୟ ଆସେ, କିନ୍ତୁ ପରମୂର୍ତ୍ତିରେ ପୁନର୍ବାର ଆମମାନେ ସେସବୁକୁ ଭୁଲିଯାଉ। ଆମମାନେ ପୁନର୍ବାର ସେହି ନିଜର ଶରୀରକୁ ନେଇ ଆମମାନେ ଗର୍ବ କରୁ, ଆମମାନେ ନିଜର ଶରୀର ପାଇଁ ଆମମାନେ ସଦାବେଳେ ଚିନ୍ତା କରୁ, କେମିତି ଭଲ ଖଣ୍ଡେ ଖାଇବି, କେମିତି ଭଲ ଖଣ୍ଡେ ପିନ୍ଧିବି, କେମିତି ଭଲ ସୁନ୍ଦର ସୁସ୍ଥ ସବଳ ଶରୀର ରହି ଏ ଜଗତରେ ଦୀର୍ଘାୟୁ ହେବି। କିନ୍ତୁ ଆମମାନେ ଭୁଲିଯାଉ ଯେ ଆମମାନଙ୍କର ଜୀବନ ହେଉଛି ଅସ୍ଥାୟୀ। କ୍ଷଣକେ ଦୃଶ୍ୟ ହେଲେ ଅଦୃଶ୍ୟ ହୁଏ ଯେଉଁ କୁହୁଡ଼ି, ଆମମାନଙ୍କର ଜୀବନ ଯେ ସେ ପ୍ରକାର ତାହା ଆମେ ଭୁଲିଯାଉ। ଆମମାନଙ୍କର ଜୀବନ ଯେ ପାଣି ଫୋଟକା ସଦୃଶ୍ୟ ତାହା ମଧ୍ୟ ଆମମାନେ ଭୁଲିଯାଉ। ଆମେ ସବୁକିଛି ଜାଣୁ, ମାତ୍ର ଜାଣି ଅଜଣା ଭଳି ହୋଇ ରହୁ। କିନ୍ତୁ ପ୍ରଭୁ ସାହାଯ୍ୟ କରନ୍ତୁ ଯେପରି ଆମମାନେ ସେହି ଆତ୍ମିକ ବିଷୟ ନେଇ ଚିନ୍ତା କରିବା, ନିଜର ଆତ୍ମାର ସୁରକ୍ଷା ପାଇଁ ଚିନ୍ତା କରିବା, ତାହେଲେ ପ୍ରଭୁ ଆମମାନଙ୍କୁ ସାହାଯ୍ୟ କରିବେ ଏବଂ ସେ ଆମମାନଙ୍କୁ ସେହି ଅନନ୍ତ ଜୀବନ ଆଡ଼କୁ କଢ଼ାଇ ଆଣିବେ। ପ୍ରଭୁ ପ୍ରତ୍ୟେକଙ୍କୁ ଏକ ଆତ୍ମସମୀକ୍ଷାର ଜୀବନ ଦାନ କରନ୍ତୁ।
ପ୍ରେମକୁ ନୀତି ସ୍ମରୁଥିଲେ ସେହି ଦେବ ମନେ ଶାନ୍ତି।
ପ୍ରିୟ ଶ୍ରୋତା, ଆମର କାର୍ଯ୍ୟକ୍ରମ ନିୟମିତ ଶୁଣୁଥିବାରୁ ଅଶେଷ ଧନ୍ୟବାଦ। ଆପଣ ଏହି କାର୍ଯ୍ୟକ୍ରମ ଶୁଣିବା ଦ୍ୱାରା ଆତ୍ମିକ ଜୀବନରେ ଉପକୃତ ହୋଇପାରିଥିବେ ବୋଲି ଆମର ବିଶ୍ୱାସ। ପ୍ରଭୁ ଯୀଶୁଙ୍କ ବିଷୟରେ ଅଧିକ ଜାଣିବାର ଆଗ୍ରହ ଥିଲେ ଅଥବା ଉପାଦେୟ ପୁସ୍ତକର ଆବଶ୍ୟକ ଥିଲେ ଆମ ସହ ଯୋଗାଯୋଗ କରନ୍ତୁ। ଆମର ଠିକଣା: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଠିକଣାଟି ଆଉ ଥରେ ଶୁଣନ୍ତୁ: ପଥ ପ୍ରଦର୍ଶିକା, ଟ୍ରାନ୍ସ ୱାର୍ଲଡ ରେଡିଓ ଇଣ୍ଡିଆ, ପୋଷ୍ଟ ବକ୍ସ ନମ୍ବର 33, ଭୁବନେଶ୍ୱର 751001।
ମୋବାଇଲ ନମ୍ବର 9777221415।
ଆମର ଇମେଲ ଆଡ୍ରେସ ଟି ଲେଖି ରଖନ୍ତୁ: odia.ttb@radio882.com। ତେବେ ଆଜି ପାଇଁ ବିଦାୟ ଦିଅନ୍ତୁ। ନମସ୍କାର।
ସପାସେ ଆମେ ଅରପିବାଜି ଅଛି ଯେତେ ବାପରାସି, କୃଷ ହିଁ କେବଳ ନେବ ହୃଦୟରୁ ପାପ ଦାଗ ସବୁ ନାସି। କୃଷ ପାସେ ଆମେ ଅରପିବା ଆଜି ଅଛି ଯେତେ ବାପରାସି, କୃଷ ହିଁ କେବଳ ନେବ ହୃଦୟରୁ ପାପ ଦାଗ ସବୁ ନାସି। କୃଷ ହେଉ ଆମ ପଥର ପ୍ରଦୀପ, କୃଷ ହେଉ ଆମ ପଥର ପ୍ରଦୀପ, ହୋଇବୁ ତାହାରି ସନ୍ତାନ, ବାକ୍ୟ ହେଉ ଆମ ପଥ ପ୍ରଦର୍ଶ।